ଆସିନ ଶୁକ୍ଳ ଦ୍ୱାଦଶୀ ଆଜି ତିଥିରେ
ଆମର ପ୍ରସିଦ୍ଧ ଗୌରଭକ୍ତ ଗୌରାଙ୍ଗ ମହାପ୍ରଭୁଙ୍କ ଅତି ପ୍ରିୟ ସର୍ବସ୍ୱାମୀ ସେମାନେ ମଧ୍ୟରୁ ଅନ୍ୟତମ
ରଘୁନାଥ ଭଟ୍ଟଙ୍କର
କୃତ ବାଲ୍ୟବାହ ତିଥି ସେ ଅବସରରେ ଆମମାନେ ଆଜି ତାଙ୍କ କୃତ ଜୀବନ ଚରି କିଛି ପାଠ କରିବା। ପ୍ରଥମେ ସର୍ବସ୍ୱାମୀ ଅଷ୍ଟ ପାଠ କରାଯିବ ଶ୍ରୀନିବାସାଚାର୍ଯ୍ୟ କୃତ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ କର ପ୍ରେମାମୃତମ ନିଧି ଧୀର ଧୀର ଜନ ପ୍ରିୟ ପ୍ରିୟ କର ନିର୍ମତ୍ସର ପୂଜିତ ଶ୍ରୀ ଚୈତନ୍ୟ କୃପା ଭର ଭୁବି ଭୁବ ମାରାବହନ ତାରକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳ ନାନା ଶାସ୍ତ୍ର ବିଚାରଣୀକ ନିପୁଣ ସଦ୍ଧର୍ମ ସଂସ୍ଥାପକ ଲୋକାନଂ ହିତକାରିଣ ତ୍ରିଭୁବନେ ମାନ୍ୟ ଶରଣ୍ୟାକର ରାଧା କୃଷ୍ଣ ପଦାରବିନ୍ଦ ଭଜନ ନନ୍ଦିନ ମତ୍ତାଳିକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ଶ୍ରୀ ଗୌରାଙ୍ଗ ଗୁଣାନ ବର୍ଣ୍ଣନ ବିଧ ଶ୍ରଦ୍ଧା ସମୃଦ୍ଧି ଅନ୍ୱିତ ପାପୋତ୍ତାପ ନିବୃ ନିକୃନ୍ତନ ତନୁଭୃତାଂ ଗୋବିନ୍ଦ ଗାନାମୃତି ଆନନ୍ଦାମୃଧି ବର୍ଦ୍ଧନୈକ ନିପୁଣ କୈବଲ୍ୟ ନିସ୍ତାରକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ତେକ୍ତା ତୂର୍ଣ୍ଣ ଅଶୀଷ ମଣ୍ଡଳ ପତି ଶ୍ରେଣୀ ସଦା ତୁଚ୍ଛବ ଭୂତ୍ୱା ଦୀନ ଗଣେଶ କୌ କରୁଣୟା କୌବୀନ କଣ୍ଠାଶ୍ରିତ ଗୋପୀ ଭାବ ରସାମୃତାବ୍ଧି ଲହରୀ କଲ୍ଲୋଳ ମଗ୍ନ ମୁହୁର୍ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ କୁଜତ କୁକିଳ ହଂସ ସାରସ ଗଣା କିର୍ଣ୍ଣୀ ମୟୂରାକୁଳେ ନାନା ରତ୍ନ ନିବଦ୍ଧ ମୂଳ ବିଟପ ଶ୍ରୀଯୁକ୍ତ ବୃନ୍ଦାବନୀ ରାଧା କୃଷ୍ଣ ଅହର୍ନିଶଂ ପ୍ରଭଜତ ଜୀବାର୍ଥ ଦୌଯୌ ମୁଦା ବନ୍ଦେ ଶ୍ରୀ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ସଂଖ୍ୟା ପୂର୍ବକ ନାମ ଗାନ ନତିଭି କାଳାବସାନୀ କୃତ ନିଦ୍ରାହାର ବିହାର କାଦିବୀତ ଚାତ୍ୟନ୍ତ ଦିନ ଉଚଯୌ ରାଧା କୃଷ୍ଣ ଗୁଣ ସ୍ମୃତିର୍ମଧୁରିମା ନନ୍ଦିନ ସମ୍ମୋହିତ ବନ୍ଦେ ଶ୍ରୀ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ବନ୍ଦେ ଶ୍ରୀ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ରାଧା କୁଣ୍ଡ ତଟେ କଳିନ୍ଦ ତନୟାତିରେ ଚୌବଂଶୀ ବଟେ ପ୍ରେମନ୍ମାଦବ ସଦଶୀ ସଦସୟା ଗ୍ରସ୍ତୌ ପ୍ରମତ୍ତୌ ସଦା ଗାୟନ୍ତୌ ଚ କଦା ହରେ ଗୁଣବରଂ ଭାବାଭିଭୂତୌ ମୁଦା ବନ୍ଦେ ଶ୍ରୀ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ବନ୍ଦେ ଶ୍ରୀ ରୂପ ସନାତନ ରଘୁଯୁଗ श्री जीव गोपाल
हे राधे ब्रज देवी के चलते हे नंद सुनो कुतो श्री गोवर्धन कल्प पाद पतले कालिंदी वन्नी कुता गो संताप इति सर्वत ब्रजपुरे खेदीर महाबिहोळो वंदे रूप सनातन रघुजुग श्री जीव गोपाल वंदे सनातन रघुजुग श्री जीव गोपाल वंदे रूप सनातन रघुजुग श्री जीव गोपाल जय श्री सड़क स्वामी प्रभु जी दंड प्रणाम करी भट्ट पड़ा चरणी दंड प्रणाम करी भट्ट दंड प्रणाम करी भट्ट पड़ा चरणे प्रभु रघुनाथ बोली कहला आलिंगने आई विल फर्स्ट स्पीक इन ओडिया देन इंग्लिश आई बिगन इन इंग्लिश बट नाउ स्पीक फर्स्ट इन ओडिया देन इंग्लिश चैतन्यचरितामृतरे ए पद अछि दंड प्रणाम करी भट्ट पड़ा चरणे प्रभु रघुनाथ बोली कहला आलिंगने काशीधाम रघुनाथ भट्ट पदब्रजरे पुरीधाम आसते महाप्रभुकर पाद पद वंदना करवा मात्रे महाप्रभु रघुनाथ बोले आलिंगन कले प्रभुंर आलिंगन रघुनाथ भट्टर समस्त दुख दूर हो गला श्री रघुनाथ भट्ट आसला बेले भावे बहुत दिन पर प्रभु को दर्शन करने को जाऊँचे चिन्ही पारे कि नहीं जानी ताते प्रिय भक्त अच्छा मो पी जन अधम भक्त कथा से कौन रखिथे किंतु महाप्रभु जितेबाला सहस्य वदन रघुनाथ बोली आलिंगन कले से रघुनाथ प्रेमाश्रु सिक्त होगाक लगे सजल नयन प्रभु श्रीचरण धरी कहले हे करुणामय प्रभु प्रकृतर आपण ये अधमर कथा वर्तमान सुधा मन रखिंट प्रभु कहले रघुनाथ तुम पिता माता स्नेहर कथा ए जन्मे कहीं कौन सी जन्मे मु भूली पारिना प्रतिदिन केते स्नेह करी मते समान भोजन करूथले या परे श्रीमन महाप्रभु भक्तगण को सहित रघुनाथ सुखियाले रघुनाथ पिता माता दंडवन्नति ज्ञापन कले परिशेष स्नेहमयी जननी प्रभु निमित्त जो सब खाद्य सामग्री देते खलीरु झालीरु बाहर करी ता सब देखले प्रभु खूब खुशी हो गोविंद को डाक सब जिनिस रखा रघुनाथ पिता नाम हूँ तपन मिश्र से पूर्वबंगर लोक शास्त्रज्ञ पंडित थे साध्य साधन तत्व सम्बन्धे से अनेक आलोचना करते किंतु यथार्थ अर्थ निर्णय कर पार से बड़ चिंतित थे दिन रात स्वप्न देखिले एक देवता अच्छी कहते मिश्र तुम्हें किसी चिंता कर ना श्री निमाय पंड निकट को गमन कर से तुमको साधता साधन तत्व भल कर बुझाई देवे मनुष्य न हे नते हो नरो नारायण ध्यान हेले सकाळे प्रातकृत्य शेष करी मिश्र महाप्रभु दर्शनार्थे चलिले से देखिले निमाय पंत नयन जुगल प्रफुल्ल पद्म दल सदृश शिरे कुंचित केश दाम बक्षस्थल शुभ्र उपभीत ପରିଧାନ ପିତ ବସ୍ତ୍ର। ତପନ ମିଶ୍ର ଦଣ୍ଡବତ କରି କରଜୋଡ଼ି କହିବାକୁ ଲାଗିଲେ, ହେ ଦୟାମୟ, ମୁଁ ଅତି ଦୀନ, ମୋ ପ୍ରତି କୃପା କରନ୍ତୁ। ପ୍ରଭୁ ହାସ୍ୟ କରି ତାହାଙ୍କୁ ଧରି ବସେଇଲେ ଏବଂ ତାଙ୍କର ପରିଚୟ ଜିଜ୍ଞାସା କଲେ। ତପନ ମିଶ୍ର ନିଜ ପରିଚୟ ଦେଇ ସାଧ୍ୟ ସାଧନ ତତ୍ତ୍ୱ ସମ୍ବନ୍ଧରେ ଜିଜ୍ଞାସା କଲେ। ମହାପ୍ରଭୁ କହିଲେ, ଭଗବାନ ଯୁଗେ ଯୁଗେ ଜୀବଙ୍କର କଲ୍ୟାଣ ନିମିତ୍ତ ଅବତୀର୍ଣ୍ଣ ହୁଅନ୍ତି ଏବଂ କିପରି ତାହାଙ୍କର ଭଜନ କରିବାକୁ ହୁଏ ତାହା ସେ ଉପଦେଶ ଦିଅନ୍ତି। ସତ୍ୟ ଯୁଗରେ ଧ୍ୟାନ, ତ୍ରେତାରେ ଯଜ୍ଞ, ଦ୍ୱାପରେ ପରିଚର୍ଯ୍ୟା, କଳି ଯୁଗରେ ଶ୍ରୀନାମ ସଂକୀର୍ତ୍ତନ। କଳି ଯୁଗ ଧର୍ମ ହୋଇ ନାମ ସଂକୀର୍ତ୍ତନ,
କଳି ଯୁଗ ଧର୍ମ
ଆୟୁ ବିଚାର କରି ଶ୍ରୀମନ୍ ଭଗବାନ ଆଚାର୍ଯ୍ୟ ମୂର୍ତ୍ତିରେ ସମସ୍ତ ଧର୍ମ ନିର୍ଣ୍ଣୟ କରିଛନ୍ତି। ଅତଏବ ଏହାର ଅନ୍ୟଥା କଲେ କୌଣସି ଫଳ ହୁଏ ନା। ଅତଏବ କଳି ଯୁଗେ ନାମ ଯୋଗ୍ୟ ସାର, ସଂକୀର୍ତ୍ତନ ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ଅନ୍ୟ ସାଧନ ବାସନା ତ୍ୟାଗ କରି ସର୍ବକ୍ଷଣ ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏ ମନ୍ତ୍ର ପ୍ରଭାବରେ ତୁମେ ସାଧ୍ୟ ଓ ସାଧନ ତତ୍ତ୍ୱ ଆଦି ସବୁ ଜାଣିପାରିବ। ଶ୍ରୀ ହରିନାମ ହିଁ ସାଧ୍ୟ ଓ ଏହା ହିଁ ସାଧନ। ଶ୍ରୀନାମ ଓ ନାମୀ ଅଭେଦ। ତପନ ମିଶ୍ର ପ୍ରଭୁଙ୍କର ଉପଦେଶ ଶୁଣି ମହାପ୍ରଭୁଙ୍କର ଚରଣରେ ସାଷ୍ଟାଙ୍ଗ ଦଣ୍ଡବତ କଲେ ଏବଂ ପ୍ରଭୁଙ୍କ ସଙ୍ଗରେ ନବଦ୍ୱୀପ ଆସିବାକୁ ଚାହିଁଲେ, କିନ୍ତୁ ପ୍ରଭୁ ଆଦେଶ ଦେଲେ, ତୁମେ ଶୀଘ୍ର କାଶୀ ଯାଅ, ସେଠାରେ ପୁଣି ମୋ ସହିତ ମିଳନ ହେବ, ସେତେବେଳେ ବିଶେଷ ଭାବେ ମୁଁ ତୁମକୁ ତତ୍ତ୍ୱ ଉପଦେଶ ପ୍ରଦାନ କରିବି। ଏହା ଶୁଣି ତପନ ମିଶ୍ର ସପତ୍ନୀଙ୍କ କାଶୀ ଯାତ୍ରା କଲେ। କରୁଣାମୟ ଗୌରହରି ସନ୍ନ୍ୟାସ ଗ୍ରହଣ କରି ଜନନୀଙ୍କ ଆଦେଶରେ ପୁରୀଧାମ ଆସିଲେ। କିଛି ମାସ ପୁରୀରେ ଅବସ୍ଥାନ କରି ସେ ଝାରିଖଣ୍ଡ ପଥରେ ବୃନ୍ଦାବନ ଯାତ୍ରା କରିବା ବାଟରେ କାଶୀଧାମରେ ଉପସ୍ଥିତ ହେଲେ। ପ୍ରଭୁ ମଣିକର୍ଣ୍ଣିକା ଘାଟରେ ହରିବୋଲ ହରିବୋଲ ଧ୍ୱନି କଲେ। ତପନ ମିଶ୍ର ସେ ସମୟରେ ଘାଟରେ ସ୍ନାନ କରୁଥିଲେ। ଅକସ୍ମାତ ହରିଧ୍ୱନି ଶୁଣି ଚମକି ଉଠିଲେ। ଅଙ୍ଗ କାନ୍ତିରେ ଚାରିଦିଗ ଆଲୋକିତ ହେଉଛି। ବିସ୍ମୟାନ୍ୱିତ ହୋଇ ଭାବିବାକୁ ଲାଗିଲେ, ଏକେ ନବଦ୍ୱୀପ ଶ୍ରୀ ନିମାଇ ପଣ୍ଡିତ କି? ଶୁଣିଛି ସେ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ଜଳରୁ ଉଠି ଦେଖିଲେ ସେହି ନିମାଇ ପଣ୍ଡିତ ସନ୍ନ୍ୟାସୀ ବେଶରେ ଆସିଛନ୍ତି। ତାପରେ ସେ ପ୍ରଭୁଙ୍କର ଶ୍ରୀ ଚରଣ ବନ୍ଦନା କରି ଆନନ୍ଦରେ ରୋଦନ କରିବାକୁ ଲାଗିଲେ। ପ୍ରଭୁ ତାହାଙ୍କୁ ଭୂମିରୁ ଉଠାଇ ଆଲିଙ୍ଗନ କଲେ। ଅନେକ ଦିନ ପରେ ମିଳନ ହେଲା। ତପନ ମିଶ୍ର ବହୁ ଆଦର କରି ପ୍ରଭୁଙ୍କୁ ଗୃହକୁ ଆଣିଲେ। ତାହାଙ୍କର ଶ୍ରୀଚରଣ ଭୌତ କଲେ। ସେ ଜଳ ସପରିବାରରେ ପାନ କଲେ। ତପନ ମିଶ୍ରଙ୍କର ପୁତ୍ର ଶିଶୁ ରଘୁନାଥ ପାଦ ମୂଳରେ ବନ୍ଦନା କରିବାରୁ ପ୍ରଭୁ ତାହାକୁ କୋଳକୁ ଉଠାଇ ନେଲେ। ମିଶ୍ର ଶୀଘ୍ର ରନ୍ଧନର ବ୍ୟବସ୍ଥା କଲେ। ବଳଭଦ୍ର ଭଟ୍ଟାଚାର୍ଯ୍ୟ ରନ୍ଧନ କଲେ। ପ୍ରଭୁଙ୍କର ସ୍ନାନ ବ୍ୟବସ୍ଥା ହେଲା। ସ୍ନାନ ଶେଷରେ ପ୍ରଭୁ ଭୋଜନ କଲେ। ଅବଶେଷ ପାତ୍ର ପାଇଲେ ଶ୍ରୀ ମିଶ୍ର। ମିଶ୍ର ପୁତ୍ର ରଘୁନାଥ ପ୍ରଭୁଙ୍କର ଶ୍ରୀଚରଣ ସମ୍ମାନ କରିବାକୁ ଲାଗିଲେ। ମିଶ୍ର ପୁତ୍ର ରଘୁନାଥ କରେ ପଦସମ୍ବାହନ। ପ୍ରଭୁ ବିଶ୍ରାମ କଲେ। କାଶୀରେ ଶ୍ରୀମନ୍ ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ଗୃହରେ ଅବସ୍ଥାନ କରନ୍ତି। ତପନ ମିଶ୍ରଙ୍କ ଗୃହରେ ଭୋଜନ କରନ୍ତି। କାଶୀରେ ବ୍ରହ୍ମ, ଆତ୍ମା ଓ ଚୈତନ୍ୟ ଏ ତିନି ଶବ୍ଦ ଭିନ୍ନ ଅନ୍ୟ ଶବ୍ଦ ନାହିଁ। ମହାପ୍ରଭୁଙ୍କର ଆଗମନରେ ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ ଆରମ୍ଭ ହେଲା। ମହାରାଷ୍ଟ୍ର ବିପ୍ର ମହାପ୍ରଭୁଙ୍କର ଶ୍ରୀଚରଣ ଧରି ପ୍ରାର୍ଥନା କଲେ, ହେ ପ୍ରଭୁ କାଶୀପୁର ଉଦ୍ଧାର କରନ୍ତୁ। ସନ୍ନ୍ୟାସୀମାନଙ୍କର ଗୁରୁ ପ୍ରକାଶାନନ୍ଦ ସରସ୍ୱତୀଙ୍କ ନିକଟରେ ମୁଁ ତିନିଥର ଆପଣଙ୍କର ଶ୍ରୀକୃଷ୍ଣ ଚୈତନ୍ୟ ନାମ ଉଚ୍ଚାରଣ କଲି, କିନ୍ତୁ ସେ ତିନିବାର କେବଳ ଚୈତନ୍ୟ ଶବ୍ଦ କହିଲେ, କୃଷ୍ଣ ଶବ୍ଦ କହିଲେ ନା। ମହାପ୍ରଭୁ କହିଲେ, ମାୟାବାଦୀ ଗଣ ଶ୍ରୀକୃଷ୍ଣଙ୍କର ଚରଣରେ ଅପରାଧୀ, ତେଣୁ ସେମାନଙ୍କ ମୁଖରେ ଶ୍ରୀକୃଷ୍ଣ ଶବ୍ଦ ଉଚ୍ଚାରିତ ହୁଏ ନା। ଶ୍ରୀ ଭଗବାନଙ୍କର ନାମ, ବିଗ୍ରହ, ସ୍ୱରୂପ ଏ ତିନି ମଧ୍ୟରେ କୌଣସି ତଫାତ୍ ନାହିଁ। ଏ ତିନି ଚିଦାନନ୍ଦ ସ୍ୱରୂପ। ପ୍ରଭୁ ଏସବୁ ଉପଦେଶ ଦେଇ ପରଦିନ ବୃନ୍ଦାବନ ଅଭିମୁଖେ ଯାତ୍ରା କଲେ। ଯିବା ସମୟରେ କହିଗଲେ, କୃଷ୍ଣଙ୍କର କୃପା ହେଲେ ସମସ୍ତେ ଉଦ୍ଧାର ହେବେ। ଆନନ୍ଦରେ ଭ୍ରମଣ କରି ପୁଣି କାଶୀପୁର ଆସିଲେ। ଦିନେ ମହାପ୍ରଭୁ ଛଳ କରି ପ୍ରକାଶାନନ୍ଦ ସରସ୍ୱତୀଙ୍କ ସାଙ୍ଗରେ ସାକ୍ଷାତକାର କଲେ। ପ୍ରକାଶାନନ୍ଦ ସରସ୍ୱତୀ ପ୍ରଭୁଙ୍କର ଦୈନ୍ୟ, ଅପରିସୀମ ସୌନ୍ଦର୍ଯ୍ୟ, ଔଦାର୍ଯ୍ୟ, ବଦାନ୍ୟତା ଦେଖି ତାଙ୍କର ଶ୍ରୀ ଚରଣ ତଳ ଲୋଟିଗଲେ। ସନ୍ନ୍ୟାସୀଗଣ ପ୍ରଭୁଙ୍କ ଚରଣ ବନ୍ଦନା କରି ତାଙ୍କର ମହିମା ଗାନ କରିବାକୁ ଲାଗିଲେ। ଏଥର କାଶୀରେ ପରିଣାମର ବନ୍ୟା ପ୍ରବାହିତ ହେଲା। କାଶୀରୁ ମାୟାବାଦ ରୂପ ମହିଳା ଦୂର ହୋଇଗଲା। ଏଥର ମହାପ୍ରଭୁ କାଶୀରେ 10 ଦିନ ରହିଲେ। ତପନ ମିଶ୍ର, ଚନ୍ଦ୍ରଶେଖର ଓ ମହାରାଷ୍ଟ୍ର ବିପ୍ର ପ୍ରଭୃତି ଭକ୍ତଗଣ ପ୍ରାଣ ଭରି ପ୍ରଭୁଙ୍କର ସେବା କଲେ। ମିଶ୍ରପୁତ୍ର ରଘୁନାଥ 10 ଦିନ ଇଷ୍ଟଦେବଙ୍କର ସେବା କରିବାର ପରମ ସୌଭାଗ୍ୟ ଲାଭ କଲେ। ଏହାପରେ ମହାପ୍ରଭୁ ଭକ୍ତଗଣଠାରୁ ବିଦାୟ ନେଇ ପୁରୀ ଅଭିମୁଖେ ଯାତ୍ରା କଲେ। ପ୍ରଭୁଙ୍କର ବିରହରେ ଭକ୍ତଗଣ ବଡ଼ କାତର ହେଲେ। ମିଶ୍ରପୁତ୍ର ରଘୁନାଥ କାନ୍ଦି କାନ୍ଦି ପ୍ରଭୁଙ୍କର ଚରଣମୂଳରେ ଲୋଟି ପଡ଼ିଲେ। ପ୍ରଭୁ ତାଙ୍କ କୋଳକୁ ନେଇ ଅଙ୍ଗ ଝାଡ଼ି ଦେଇ ଅନେକ ବୁଝେଇଲେ, କହିଲେ, ପିତାମାତାଙ୍କର ସେବା କର, ମଝିରେ ମଝିରେ ପୁରୀ ଧାମକୁ ଆସିବ, ଦର୍ଶନ କରିବ। ତପନ ମିଶ୍ର, ଚନ୍ଦ୍ରଶେଖର ଆଦି ଭକ୍ତଗଣଙ୍କୁ ଆଲିଙ୍ଗନ କଲେ। ଅନେକ ତତ୍ତ୍ୱ ଉପଦେଶ ଦେଇ ମହାପ୍ରଭୁ ବିଦାୟ ନେଲେ। ଶ୍ରୀ ରଘୁନାଥ ଅଳ୍ପକାଳ ମଧ୍ୟରେ ବ୍ୟାକରଣ, କାବ୍ୟ, ଅଳଙ୍କାର ଆଦି ଶାସ୍ତ୍ରରେ ପରମ୍ପଣ୍ଡିତ ହେଲେ। ବୃଦ୍ଧ ପିତାମାତାଙ୍କର ସେବା କରିବାକୁ ଲାଗିଲେ। ରଘୁନାଥ ଟିକେ ବଡ଼ ହୋଇଯିବାରୁ ପିତା ଆଦେଶ କଲେ, ତୁମେ ପୁରୀ ଧାମକୁ ଯାଇ ଶ୍ରୀମନ୍ ମହାପ୍ରଭୁଙ୍କର ଦର୍ଶନ କରିଆସ। ରଘୁନାଥଙ୍କର ଆନନ୍ଦର ସୀମା ରହିଲା ନା। ରଘୁନାଥଙ୍କର ଜନନୀ ପ୍ରଭୁଙ୍କ ସେବା ନିମିତ୍ତ ବିବିଧ ଖାଦ୍ୟ ସାମଗ୍ରୀ ତିଆରି କରି ଗୋଟିଏ ଝାଲି ପ୍ରସ୍ତୁତ କଲେ। ଶ୍ରୀ ରଘୁନାଥ ପିତାମାତାଙ୍କର ଆଶୀର୍ବାଦ ନେଇ ଗୋଟିଏ ଭୃତ୍ୟ ସହ ପୁରୀ ଯାତ୍ରା କଲେ। ରାସ୍ତାରେ ଜଣେ ରାମ ଭକ୍ତ ଦେଖାହେଲେ, ତାଙ୍କ ନାମ ହେଉଛି ଶ୍ରୀ ରାମ ଦାସ। ସେ ଜାତିରେ କାୟସ୍ଥ, ରାଜକର୍ମଚାରୀ, କାବ୍ୟ ପ୍ରକାଶର ଅଧ୍ୟାପକ। ସେ ଶ୍ରୀ ରଘୁନାଥ ଭଟ୍ଟଙ୍କର ପାଦଧୂଳି ମଥାରେ ନେଲେ ଏବଂ ଭୃତ୍ୟଙ୍କ ଠାରୁ ଝାଲିଟି ନେଇ ମୁଣ୍ଡରେ ଧରି ଚାଲିବାକୁ ଲାଗିଲେ। ଶ୍ରୀ ରଘୁନାଥ ଭଟ୍ଟ କହିଲେ, ଆପଣ ପଣ୍ଡିତ ହେଇ ଏ କ'ଣ କରୁଛନ୍ତି? ରାମଦାସ କହିଲେ, ଭଟ୍ଟଜୀ, ମୁଁ ଶୁଦ୍ରାଧମ ବ୍ରାହ୍ମଣଙ୍କର କିଛି ସେବା କରି ସ୍ୱୀକୃତି ସଞ୍ଚୟ କରୁଛି। ଶ୍ରୀ ରଘୁନାଥ କହିଲେ, ପଣ୍ଡିତଜୀ, ମୁଁ ଅନୁରୋଧ କରୁଛି, ଝାଲିଟି ଭୃତ୍ୟ ମଥାକୁ ଦିଅନ୍ତୁ। ତଥାପି ଶ୍ରୀ ରାମଦାସ ଆନନ୍ଦରେ ଝାଲି ନେଇ ଚାଲିବାକୁ ଲାଗିଲେ। ଶ୍ରୀ ରଘୁନାଥ ଭଟ୍ଟ ଶ୍ରୀ ରାମଦାସଙ୍କ ସଙ୍ଗରେ ବିବିଧ ଶାସ୍ତ୍ର ପ୍ରସଙ୍ଗ ଆଲୋଚନା କରି କରି କ୍ରମେ ପୁରୀ ଧାମରେ ପହଞ୍ଚିଲେ। ରଘୁନାଥ ଭଟ୍ଟ ମହାପ୍ରଭୁଙ୍କର ଶ୍ରୀଚରଣ ଷଷ୍ଠାଙ୍ଗ ଦଣ୍ଡବତ କଲେ। ପ୍ରଭୁ ରଘୁନାଥ କହି ଭୂଇଁରୁ ଉଠାଇ ତାଙ୍କୁ ଆଲିଙ୍ଗନ କଲେ। ପ୍ରଭୁ ତାଙ୍କ ପିତାମାତାଙ୍କର କୁଶଳ ଜିଜ୍ଞାସା କଲେ ଓ ଚନ୍ଦ୍ରଶେଖର ପ୍ରଭୃତିଙ୍କର କଥା ମଧ୍ୟ ଜିଜ୍ଞାସା କଲେ। ଶ୍ରୀ ରଘୁନାଥ ଗୋଟି ଗୋଟି କରି ସମସ୍ତଙ୍କ କଥା କହିଲେ। ରାମଦାସଙ୍କୁ ପ୍ରଭୁଙ୍କ ନିକଟକୁ ଆଣିଲେ। ରାମଦାସ ପ୍ରଭୁଙ୍କର ଶ୍ରୀ ଚରଣ ବନ୍ଦନା କଲେ। ସୁଦ୍ଧା ଅନ୍ତର୍ଯ୍ୟାମୀ ପ୍ରଭୁ ତାଙ୍କର ଅନ୍ତରରେ ମୁକ୍ତି କାମନା ଥିବାର ଜାଣିପାରି ତାଙ୍କୁ ସେତେ ଆଦର କଲେ ନା। ପ୍ରଭୁ ରଘୁନାଥଙ୍କୁ ସମୁଦ୍ର ସ୍ନାନ ପୂର୍ବକ ଶ୍ରୀ ଜଗନ୍ନାଥ ଦର୍ଶନ କରି ଆସିବାକୁ ଆଜ୍ଞା ଦେଲେ। କୌଣସି ଭକ୍ତଙ୍କ ସଙ୍ଗରେ ଭଟ୍ଟ ସମୁଦ୍ର ସ୍ନାନ, ଜଗନ୍ନାଥ ଦର୍ଶନ କରି ଫେରି ଆସିବା ପରେ ଗୋବିନ୍ଦ ମହାପ୍ରଭୁଙ୍କ ଅବଶେଷ ପ୍ରସାଦ ତାହାଙ୍କୁ ପ୍ରଦାନ କଲେ। ଶ୍ରୀ ରଘୁନାଥ ଭଟ୍ଟଙ୍କ ରହିବାର ଓ ଖାଇବାର ବନ୍ଦୋବସ୍ତ ସବୁ ମହାପ୍ରଭୁ କରିଦେଲେ। ପୁରୀରେ ଅବସ୍ଥାନ କାଳରେ ଦିନେ ଦିନେ ରଘୁନାଥ ରନ୍ଧନ କରି ମହାପ୍ରଭୁଙ୍କୁ ଭୋଜନ କରାନ୍ତି। ରଘୁନାଥ 8 ମାସ ନୀଳାଚଳ ଧାମରେ ଶ୍ରୀମନ୍ ମହାପ୍ରଭୁଙ୍କ ଚରଣରେ ସୁଖରେ କଟେଇଲେ। ଜଗନ୍ନାଥ ଦେବଙ୍କ ସମକ୍ଷରେ ମହାପ୍ରଭୁଙ୍କର ଅପୂର୍ବ ନୃତ୍ୟ, ଗୀତ ଓ ବିବିଧ ଭାବ ବିକାର ଆଦି ସେ ଦର୍ଶନ କଲେ। ତାପରେ ମହାପ୍ରଭୁ ତାହାଙ୍କୁ କାଶୀକୁ ପିତାମାତାଙ୍କ ସ୍ଥାନକୁ ଫେରିଯିବାକୁ ଆଦେଶ ଦେଲେ। ରଘୁନାଥ ମହାପ୍ରଭୁଙ୍କର ବିଚ୍ଛେଦର କଥା ଭାବି ଅସ୍ଥିର ହୋଇପଡ଼ିଲେ। ପ୍ରଭୁ ତାହାଙ୍କୁ ବିବିଧ ସାନ୍ତ୍ୱନା ଦେଇ କହିଲେ, ବିବାହ କରୋନା, କରୁଛ, ବୃଦ୍ଧ ପିତା ମାତାଙ୍କର ସେବା କର ଓ ବୈଷ୍ଣବଙ୍କ ସାଥିରେ ଭାଗବତ ଶାସ୍ତ୍ର ଅଧ୍ୟୟନ କର, ପୁନର୍ବାର ନୀଳାଚଳ ଆସି ଜଗନ୍ନାଥ ଦେବଙ୍କୁ ଦର୍ଶନ କର। ମହାପ୍ରଭୁ ଏହା କହି ନିଜ କଣ୍ଠର ମାଳାଟି ରଘୁନାଥଙ୍କୁ ଦେଲେ। ପ୍ରଭୁ ତାହାଙ୍କର ବୃଦ୍ଧ ପିତା ମାତାଙ୍କ ନିମିତ୍ତ ଅନ୍ୟାନ୍ୟ ବୈଷ୍ଣବଙ୍କ ନିମିତ୍ତ ଜଗନ୍ନାଥ ମହାପ୍ରସାଦ ମଧ୍ୟ ତାଙ୍କ ହାତରେ ପଠେଇଲେ। ବିଦା କାଳରେ ରଘୁନାଥ ଭଟ୍ଟ କାତର ଚିତ୍ତରେ ପ୍ରଭୁଙ୍କର ପାଦ ପର୍ଯ୍ୟନ୍ତ ତଳେ ପଡ଼ି ଦଣ୍ଡବତ ହୋଇ ପଡ଼ିଗଲେ। ପ୍ରଭୁ ତାହାଙ୍କୁ ଉଠାଇ ଦୃଢ଼ ଆଲିଙ୍ଗନ ପୂର୍ବକ ବିଦାୟ ଦେଲେ। ପ୍ରଭୁଙ୍କ ବିଚ୍ଛେଦରେ ବ୍ୟତୀତ ହୋଇ ରଘୁନାଥ ଭଟ୍ଟ କାଶୀ ଅଭିମୁଖେ ଯାତ୍ରା କଲେ। ରଘୁନାଥ ଭଟ୍ଟ କାଶୀ ଆସି ପିତାମାତାଙ୍କର ସେବା ଏବଂ ଭାଗବତ ଅଧ୍ୟୟନ କରିବାକୁ ଲାଗିଲେ। ବୃଦ୍ଧ ପିତାମାତା ଅପ୍ରକଟ ହେବା ପରେ ରଘୁନାଥ ଶ୍ରୀମନ୍ ମହାପ୍ରଭୁଙ୍କ ନିର୍ଦ୍ଦେଶ ମତେ ସଂସାରରେ ପ୍ରବିଷ୍ଟ ନ ହୋଇ ପୁରୀଧାମକୁ ଶ୍ରୀମନ୍ ମହାପ୍ରଭୁଙ୍କର ଶ୍ରୀଚରଣକୁ ଆସିଲେ। ପ୍ରଭୁ ରଘୁନାଥଙ୍କୁ ଦେଖି ଖୁବ୍ ଖୁସି ହେଲେ। ତାହାଙ୍କର ବୈଷ୍ଣବ ପିତା ମାତାଙ୍କ ସମ୍ବନ୍ଧରେ ଅନେକ ମହିମା ଗାନ କଲେ। ରଘୁନାଥ ଆନନ୍ଦରେ ପ୍ରଭୁ ସନ୍ନିଧାନରେ ଜୀବନ ଦିବସ ଯାପନ କରିବାକୁ ଲାଗିଲେ। ଆଠ ମାସ କଟିଗଲା। ଦିନେ ପ୍ରଭୁ ରଘୁନାଥ ଭଟ୍ଟଙ୍କୁ ଡାକି କହିଲେ, ତୁମେ ବୃନ୍ଦାବନ ଯାଅ, ବ୍ରଜଭୂମିରେ ତୁମର ଅନେକ କାମ ଅଛି। ମୁଁ ମାତାଙ୍କ ଆଦେଶରେ ଏଠାକୁ ଆସିଛି, ବ୍ରଜଭୂମିର କୌଣସି କାମ କରିପାରୁନି, ତୁମ ଦ୍ୱାରା ସେସବୁ କାମ କରେଇବି, ପ୍ରଭୁଙ୍କୁ ଛାଡ଼ିଯିବାକୁ ହେବ। ଏକଥା ଭାବି ରଘୁନାଥ ବଡ଼ ଦୁଃଖିତ ହେଲେ। ପ୍ରଭୁ ତାହା ଜାଣିପାରି କହିଲେ, ସେଠାରେ ରୂପ ଓ ସନାତନଙ୍କ ସଙ୍ଗରେ ଅବସ୍ଥାନ କର, ସର୍ବଦା ଭାଗବତ ଶାସ୍ତ୍ର ଆଲୋଚନା କର। ପ୍ରଭୁଙ୍କର ଆଦେଶରେ ରଘୁନାଥ ଭଟ୍ଟ ବୃନ୍ଦାବନ ଯାତ୍ରା ନିମିତ୍ତ ପ୍ରସ୍ତୁତ ହେଲେ। ଅନ୍ୟାନ୍ୟ ବୈଷ୍ଣବଙ୍କ ଠାରୁ ବିଦାୟ ନେଇ ପ୍ରଭୁଙ୍କ ଶ୍ରୀଚରଣକୁ ଆସିଲେ। ବିଦାୟ ସମୟରେ ମହାପ୍ରଭୁ ରଘୁନାଥଙ୍କୁ ଜଗନ୍ନାଥଙ୍କର 14 ହାତ ଲମ୍ବା ପ୍ରସାଦୀ ମାଳା ଓ ତାମ୍ବୁଳ ମହାପ୍ରସାଦ ପ୍ରଭୃତି ଦେଇ ଆଲିଙ୍ଗନ କଲେ। ବିଦାୟ ନେଇ ରଘୁନାଥ ଭଟ୍ଟ ସେହି ପଥରେ ବୃନ୍ଦାବନ ଯାତ୍ରା କଲେ ଯେଉଁ ପଥରେ ଶ୍ରୀମନ୍ ମହାପ୍ରଭୁ ଯାତ୍ରା କରିଥିଲେ। ସ୍ଥାନେ ସ୍ଥାନେ ପ୍ରଭୁଙ୍କର କୀର୍ତ୍ତନ କୀର୍ତ୍ତି ଦର୍ଶନ ଓ ଲୋକ ମୁଖରେ ତାଙ୍କର ଚରିତ ଶୁଣି ଶୁଣି କ୍ରମେ କ୍ରମେ ବୃନ୍ଦାବନ ଆସିଲେ। ଶ୍ରୀରୂପ ଓ ସନାତନ ଗୋସ୍ୱାମୀ ତାଙ୍କୁ ଅତି ସ୍ନେହରେ ଆଲିଙ୍ଗନ ପୂର୍ବକ ସ୍ୱାଗତ କଲେ। ଗୋସ୍ୱାମୀଗଣ ଅତିଶୟ ସୁଖୀ ହେଲେ। ନିଜର ଭ୍ରାତାଜ୍ଞାନରେ ରଘୁନାଥ ଭଟ୍ଟଙ୍କୁ ସ୍ନେହ କରିବାକୁ ଲାଗିଲେ। ବିନୟ ନମ୍ରତା ପ୍ରଭୃତି ସଦ୍ଗୁଣାବଳୀରେ ସେ ସମସ୍ତଙ୍କୁ ବଶୀଭୂତ କରିଥିଲେ। ରୂପ ଗୋସାଇର ସଭା କରେ ଭାଗବତ ପଠନ ଭଟ୍ଟଙ୍କର କଣ୍ଠ କୋକିଳ କଣ୍ଠ ଭଳି ସୁମଧୁର ଥିଲା। ଗୋଟିଏ ଗୋଟିଏ ଶ୍ଳୋକର କେତେ ପ୍ରକାର ରାଗ ରାଗିଣୀ କରି ସେ ଗାନ କରୁଥିଲେ। ରଘୁନାଥ ଭଟ୍ଟ ଗୋସ୍ୱାମୀ ଗୋବିନ୍ଦ ଦେବଙ୍କ ସେବାରେ ଆତ୍ମନିୟୋଗ କଲେ। ସେ କୌଣସି ଧନାଢ଼୍ୟ ଶିଷ୍ୟଙ୍କ ଦ୍ୱାରା ଗୋବିନ୍ଦ ଦେବଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ବିଗ୍ରହଗଣଙ୍କର ମକରକୁଣ୍ଡ ବଇଁଶୀ ପ୍ରଭୃତି ମଧ୍ୟ ନିର୍ମାଣ କରାଇଲେ। ମହାପ୍ରଭୁ ତାହାଙ୍କୁ ଯେଉଁ ମାଳା ଦେଇଥିଲେ ସମୟ ସମୟ ସ୍ମରଣ କାଳରେ ତାହାକୁ କଣ୍ଠରେ ଧାରଣ କରିଥିଲେ। ଗ୍ରାମ୍ୟ ବାର୍ତ୍ତା ନା ଶୁଣି ନା କହିଛି ହୟୋ ଅଷ୍ଟ ପ୍ରହର ଧାୟ ଶେଷ ଦୀପିକାରେ ତାଙ୍କ ସମ୍ବନ୍ଧରେ ବର୍ଣ୍ଣନା ଅଛି। ରଘୁନାଥାକ୍ଷ କେନ ଭଟ୍ଟ ପୁରା ଯା ରାଗମଞ୍ଜରୀ, ଶ୍ରୀ ବ୍ରଜଲୀଳାରେ ଯେ ରାଗମଞ୍ଜରୀ ଥିଲେ, ରାଗମଞ୍ଜରୀ ସଖୀ ଥିଲେ, ସେ ବର୍ତ୍ତମାନ ରଘୁନାଥ ଭଟ୍ଟ ନାମରେ କୀର୍ତ୍ତିତ। ତାଙ୍କର ଜନ୍ମ ହେଉଛି 1427 ଖ୍ରୀଷ୍ଟାବ୍ଦ ଅର୍ଥାତ 1505 ଖ୍ରୀଷ୍ଟାବ୍ଦ ଆଶ୍ୱିନ ଶୁକ୍ଳ ଦ୍ୱାଦଶୀ ଆଜି ତିଥିରେ ଅପ୍ରକଟ 1501 ଶତାବ୍ଦ ଅର୍ଥାତ 1579 ଖ୍ରୀଷ୍ଟାବ୍ଦରେ ତାଙ୍କର ପ୍ରକଟ କାଳ ହେଉଛି 75 ବର୍ଷ। ଶ୍ରୀ ରଘୁନାଥ ଭଟ୍ଟ ଗୋସ୍ୱାମୀ ପ୍ରଭୁ କି ମଂଛା କଳ୍ପତରୁ ଭେଶ କୃପା ସିନ୍ଧୁ ପ୍ରଧାନ।